ଦେଖୁଥିଲା ବେଳେ ଅନିମିଶେଷୁ ବୈକୁଣ୍ଠ ଲୋକରେ ଥିବା ଦେବତାଗଣ ନିଷିଦ୍ଧ ମାନା ନିଷିଦ୍ଧ ବା ନିବାରିତ ହୋଇ ସୁହ୍ରତମା ବଡ଼ ଯୋଗ୍ୟ ବ୍ୟକ୍ତି ଇ ଅପି ଯଦିଓ ହରେ ଭଗବାନ ହରିଙ୍କର ପ୍ରତିହାର ପାଭ୍ୟାମ ଦୁଇ ଦ୍ୱାରପାଳଙ୍କ ଦ୍ୱାରା ଉଚ୍ଚୁ କହିଲେ ସୁହୃତ୍ତମ ଅତ୍ୟନ୍ତ ପ୍ରିୟ ନିଦ୍ରିକ୍ଷିତ ଦେଖିବାକୁ ବ୍ୟାକୁଳ ଭଙ୍ଗ ଭଙ୍ଗ ବାଧା ଈଶ୍ୱର ଅଳ୍ପ କିଛି କାମଞ୍ଜିନା କାମର ସାନ ଭାଇ ଅର୍ଥାତ୍ କ୍ରୋଧ ଦ୍ୱାରା ସହସା ହଠାତ୍ ତେ ସେ ମହାମୁନିଗଣ ଉପକୃତ ଉତ୍ତେଜିତ ହେଲେ ଅକ୍ଷା ଚକ୍ଷୁ ଶୁକ୍ରବାର ବୈକୁଣ୍ଠସ୍ଥ ଦେବତାଗଣଙ୍କର ଦୃଷ୍ଟିର ସମକ୍ଷରେ ଉକ୍ତ ଦ୍ୱାରପାଳ ଦ୍ୱୟ ପୂଜ୍ୟତମ ମୁନିଗଣଙ୍କୁ ବୈକୁଣ୍ଠପୁରୀ ପ୍ରବେଶର ନିଷେଧ କରିବାରୁ ମୁନିଗଣ ପ୍ରିୟତମ ଶ୍ରୀ ହରିଙ୍କର ଦର୍ଶନ ଇଚ୍ଛା ପ୍ରତିହତ ହେବା ଦେଖି ସହସା କ୍ରୋଧ ପ୍ରସାହିତ ନେତ୍ରରେ ଦ୍ୱାରପାଳ ଦ୍ୱୟଙ୍କୁ କହିବାକୁ ଲାଗିଲେ। ଭାବାର୍ଥରେ ଶ୍ରୀ ଗୋପାଳ ନାରାୟଣ କହୁଛନ୍ତି, ବେଦବିଧି ଅନୁଯାୟୀ ଏକ ସନ୍ନ୍ୟାସୀ କଷାୟ ବସ୍ତ୍ର ପରିଧାନ କରିଥାନ୍ତି। ସେ କୌଣସି ସ୍ଥାନକୁ ପ୍ରବେଶ କରିବା ପାଇଁ ଏ କଷାୟ ବସ୍ତ୍ର ସନ୍ନ୍ୟାସୀ ପକ୍ଷରେ ଏକ ପାସପୋର୍ଟ ସଦୃଶ ଅଟେ। ସନ୍ନ୍ୟାସୀଙ୍କର କର୍ତ୍ତବ୍ୟ ହେଉଛି ଜନସାଧାରଣଙ୍କୁ କୃଷ୍ଣ ଚେତନା ସମ୍ବନ୍ଧରେ ଜ୍ଞାନ ଲୋକ ପ୍ରଦାନ କରିବା। ଯେଉଁମାନେ ସନ୍ନ୍ୟାସୀ ସେମାନଙ୍କର ଭଗବାନଙ୍କର ନାମ ଗୁଣ ଯଶ ଲୀଳା କାହାଣୀ ପ୍ରଚାର ବ୍ୟତୀତ ଅନ୍ୟ କଥା ନାହିଁ। ତେଣୁ ବୈଦିକ ସମାଜର ବିଧି ଅନୁଯାୟୀ ଏକ ସନ୍ନ୍ୟାସୀ ଅବାଧ ଭାବରେ ଗତି କରି କୃଷ୍ଣ କଥା ପ୍ରଚାର କରିବା ଉଚିତ, ତାଙ୍କୁ କୌଣସି ପ୍ରକାର ବାଧା ଦେବା ଉଚିତ ନୁହେଁ। ସେ ସନ୍ନ୍ୟାସୀ ତାଙ୍କର ଇଚ୍ଛା ଅନୁଯାୟୀ ଯେକୌଣସି ସ୍ଥାନକୁ ଯାଇପାରନ୍ତି ଏବଂ ଗୃହସ୍ଥଠାରୁ ଯାହା ସେ ପାଇବାକୁ ଇଚ୍ଛା କରନ୍ତି ତାହା ଗୃହସ୍ଥ ତାଙ୍କୁ ଦେବା ଉଚିତ, ଗୃହସ୍ଥ ମନା କରିବା ଉଚିତ ନୁହେଁ। ଚାରିକୁମାର ଭଗବାନ ନାରାୟଣ ଦର୍ଶନ କରିବାକୁ ଆସିଥିଲେ। ଏଠାରେ ବ୍ୟବହୃତ ସୁତମ ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ ଅଟେ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ସୁହୃଦମ୍ ସର୍ବଭୂତାନାମ୍, ଅର୍ଥାତ୍ ସେ ସମସ୍ତ ଜୀବଙ୍କର ଏକମାତ୍ର ମଙ୍ଗଳାକାଙ୍କ୍ଷୀ ବନ୍ଧୁ ଅଟନ୍ତି। ଭଗବାନ ବ୍ୟତୀତ ଆଉ କେହି ଜୀବମାନଙ୍କର ମହାନ ମଙ୍ଗଳାକାଙ୍କ୍ଷୀ ବନ୍ଧୁ ହୋଇନପାରନ୍ତି। ସେ ଏପରି କୃପାଳୁ ଯେ ଆମେ ତାଙ୍କୁ ଭୁଲି ଯାଇଥିଲେ ସୁଦ୍ଧା ସେ ନିଜେ ଏ ପ୍ରପଞ୍ଚକୁ ଆସନ୍ତି, ଯେପରି ସେ ସ୍ୱୟଂ କୃଷ୍ଣ ରୂପରେ ଆସିଥିଲେ। ପୁଣି ସେ ବେଳେବେଳେ ଭକ୍ତ ରୂପରେ ଆସନ୍ତି, ସେ ଭକ୍ତ ରୂପରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଆସିଥିଲେ। ପୁନଃ ବେଳେବେଳେ ସେ ପତିତ ଜୀବଙ୍କ ଉଦ୍ଧାର ନିମିତ୍ତ ତାଙ୍କର ପ୍ରାମାଣିକ ଭକ୍ତମାନଙ୍କୁ ଠାକୁ ପଠାନ୍ତି। ସେଥିପାଇଁ ସେ ପ୍ରତ୍ୟେକଙ୍କର ମହାନ ମଙ୍ଗଳାକାଙ୍କ୍ଷୀ ବନ୍ଧୁ ଅଟନ୍ତି। କୁମାରଗଣ ତାଙ୍କୁ ଦେଖିବାକୁ ଇଚ୍ଛା କଲେ। ଦ୍ୱାରପାଳ ଦ୍ୱୟ ଏହା ଜାଣିବା ଉଚିତ ଥିଲା ଯେ ସେ ଚାରିକୁମାରଙ୍କର ଅନ୍ୟ କିଛି ଧନ୍ଦା ନଥିଲା ଏବଂ ସେଇଥିପାଇଁ ସେମାନଙ୍କୁ ଦ୍ୱାର ପ୍ରବେଶରେ ବାଧା ଦେବା ଠିକ୍ ନଥିଲା। ଏ ଶ୍ଳୋକରେ ପ୍ରତୀକ ଭାବେ କୁହାଯାଇଛି ଯେ ଯେତେବେଳେ ମୁନିଗଣ ସେମାନଙ୍କର ଅତି ପ୍ରିୟ ଭଗବାନଙ୍କୁ ଦର୍ଶନ କରିବାରେ ବାଧାପ୍ରାପ୍ତ ହେଲେ ସେତେବେଳେ କାମ ବା କାମନାର ସାନ ଭାଇ କ୍ରୋଧ ହଠାତ୍ ପ୍ରକାଶମାନ ହେଲେ। କାମର ସାନ ଭାଇ ଅଟନ୍ତି କ୍ରୋଧ। ଯେତେବେଳେ କୌଣସି ବ୍ୟକ୍ତିଙ୍କର କାମନା ପୂରଣ ନ ହୁଏ ସେତେବେଳେ କାମର ସାନ ଭାଇ କ୍ରୋଧ ପ୍ରକାଶ ହୁଅନ୍ତି ବା ଆସି ପହଞ୍ଚନ୍ତି। ଏଠାରେ ଆମେ ଲକ୍ଷ୍ୟ କରିବା ଯେ ଚାରିକୁମାରଙ୍କ ଭଳି ମହାନ ମୁନି ବା ସାଧୁଗଣ କ୍ରୋଧର ବଶବର୍ତ୍ତୀ ହୋଇଥିଲେ, କିନ୍ତୁ ସେମାନେ ସେମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ନିମିତ୍ତ କ୍ରୋଧାନ୍ୱିତ ହୋଇନଥିଲେ। ସେମାନଙ୍କୁ ଭଗବତ ଦର୍ଶନ ନିମିତ୍ତ ପୁରୀ ମଧ୍ୟରେ ପ୍ରବେଶ କରିବାକୁ ବାଧା ଦିଆଯିବାରୁ ସେମାନେ କ୍ରୋଧ ପ୍ରକାଶ କରିଥିଲେ। ତେଣୁ ସିଦ୍ଧ ଅବସ୍ଥାରେ କ୍ରୋଧର ବଶବର୍ତ୍ତୀ ହେବା ଉଚିତ ନୁହେଁ, ଏ ସିଦ୍ଧାନ୍ତକୁ ଏ ଶ୍ଳୋକର ଅନୁମୋଦନ କରାଯାଇ ନାହିଁ। ମୁକ୍ତାବସ୍ଥାରେ ମଧ୍ୟ କ୍ରୋଧ ରହିପାରେ। ଏ ଚାରିକୁମାର ମୁକ୍ତ ପୁରୁଷ ବୋଲି ବିବେଚିତ ହୁଅନ୍ତି, କିନ୍ତୁ ତଥାପି ସେମାନେ କ୍ରୋଧ ପ୍ରକାଶ କରିଥିଲେ କାରଣ ସେମାନଙ୍କୁ ଭଗବତ ସେବାରେ ବାଧା ପ୍ରଦାନ କରାଯାଇଥିଲା। ଏକ ସାଧାରଣ ବ୍ୟକ୍ତିର କ୍ରୋଧ ଓ ଏକ ମୁକ୍ତ ପୁରୁଷର କ୍ରୋଧ ମଧ୍ୟରେ ଏହା ହିଁ ପାର୍ଥକ୍ୟ ଯେ ସାଧାରଣ ବ୍ୟକ୍ତିର ଇନ୍ଦ୍ରିୟ ଉପଭୋଗ କାମନା ବ୍ୟାହତ ହେଲେ ସେ କ୍ରୋଧ ପ୍ରକାଶ କରେ, କିନ୍ତୁ ଚାରିକୁମାରଙ୍କ ଭଳି ମୁକ୍ତ ପୁରୁଷ ସେତିକିବେଳେ କ୍ରୋଧ ପ୍ରକାଶ କରନ୍ତି ଯେତେବେଳେ ତାଙ୍କର ଭଗବତ ସେବାରେ ବାଧା ପ୍ରଦାନ କରାଯାଏ। ପୂର୍ବ ଶ୍ଳୋକରେ ପରିଷ୍କାର ଭାବରେ କୁହାଯାଇଛି ଯେ କୁମାରଗଣ ମୁକ୍ତ ପୁରୁଷ ଥିଲେ। ବିରିତାତ୍ମତତ୍ତ୍ୱ ଶବ୍ଦର ତାତ୍ପର୍ଯ୍ୟ ହେଉଛି ଯେ ଆତ୍ମତତ୍ତ୍ୱ କଥା ଜାଣିଥାନ୍ତି। ଯିଏ ଆତ୍ମତତ୍ତ୍ୱ କଥା ଜାଣିପାରିନଥାନ୍ତି ତାଙ୍କୁ ଆଉ ଅଜ୍ଞ ବା ମୃତ ବୋଲି କୁହାଯାଏ। କିନ୍ତୁ ଯିଏ ଆତ୍ମା ପରମାତ୍ମାଙ୍କ ତତ୍ତ୍ୱ କଥା ସେମାନଙ୍କ ପରେ ସବୁ ସମ୍ବନ୍ଧ ତଥା ଏବଂ ଆତ୍ମାନୁଭୂତି ଲାଭ ମାର୍ଗରେ ଥିବା କ୍ରିୟାର କଥା ଜାଣିଥାନ୍ତି ତାଙ୍କୁ ବିଦିତାତ୍ମ ତତ୍ତ୍ୱ ବୋଲି କୁହାଯାଏ। ଯଦିଓ କୁମାରଗଣ ମୁକ୍ତ ପୁରୁଷ ଥିଲେ ତଥାପି ସେମାନେ କ୍ରୋଧର ବଶବର୍ତ୍ତୀ ହେଲେ, ଏହା ବଡ଼ ଗୁରୁତ୍ୱପୂର୍ଣ୍ଣ କଥା। ମୁକ୍ତ ହୋଇଯିବାର କଥା ନୁହେଁ ଯେ ଇନ୍ଦ୍ରିୟ କ୍ରିୟା ନଷ୍ଟ ହୋଇଯାଏ, ତାହା ନୁହେଁ, ମୁକ୍ତାବସ୍ଥାରେ ମଧ୍ୟ ଇନ୍ଦ୍ରିୟ କ୍ରିୟା ଥାଏ। ମୁକ୍ତାବସ୍ଥା ବୁଦ୍ଧାବସ୍ଥାରେ ଥିବା ଇନ୍ଦ୍ରିୟ କ୍ରିୟା ମଧ୍ୟରେ ପାର୍ଥକ୍ୟ ରହିଛି। ମୁକ୍ତାବସ୍ଥାରେ ଇନ୍ଦ୍ରିୟ କ୍ରିୟା କୃଷ୍ଣ ଚେତନା ସମ୍ବନ୍ଧୀୟ ଅଟେ, କିନ୍ତୁ ବୁଦ୍ଧାବସ୍ଥାରେ ଇନ୍ଦ୍ରିୟ କ୍ରିୟା ବ୍ୟକ୍ତିଗତ ଇନ୍ଦ୍ରିୟ ଉପଭୋଗ ସମ୍ବନ୍ଧୀୟ ଅଟେ। ତେଣୁ ଏ ଭଗବତ ସାମ୍ରାଜ୍ୟର ଘଟଣା ବର୍ଣ୍ଣନା କରାଯାଉଛି। ତେଣୁ ଏ ଘଟଣାଟି କେବେ ହେଇଥିଲା, ନା ପଞ୍ଚମ ମନ୍ଦ ସମୟର ଘଟଣା ଏଇଟା। ପଞ୍ଚମ ମନ୍ଦ ସମୟରେ ଭଗବାନ ଆସିବେ, ଶୁକର ରୂପରେ ଆସିବେ, ତା ପୂର୍ବରୁ ଏ ଘଟଣାଟି ହେଇଛି। ଯେଉଁଥିପାଇଁ କି ଚାରି କୁମାର ଯାଇ ଭଗବତ ସାମ୍ରାଜ୍ୟରେ ପ୍ରବେଶ କରିଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ଦ୍ୱାର ଖୋଲି ସେ ଯେତେ ଭିତରେ ପ୍ରବେଶ କରୁଛନ୍ତି। ସପ୍ତମ ଦ୍ୱାର ପାଖରେ ଯେଉଁ ଦୁଇ ଜଣ ଥିଲେ ଦ୍ୱାରୀ ଜୟ ଏବଂ ବିଜୟ, ସେମାନେ ତାଙ୍କୁ ଅଟକାଇ ଦେଲେ। ଯେଉଁ ଅଟକାଇ ଦେବା ଦ୍ୱାରା ତାଙ୍କର ଯେଉଁ ଭଗବାନଙ୍କ ଦର୍ଶନ କରିବାର ଆଗ୍ରହ ଥିଲା, ଅଭିଳାଷ ଥିଲା, ସେ ବାଧାପ୍ରାପ୍ତ ହେବାରୁ ତାଙ୍କର କ୍ରୋଧ ଆସିଲା। ଭଗବତରେ କୁହାଯାଇଛି ଯେ ଧାତୁ ବିଷାଣ ପୁଂସ ସଂଘର୍ଷ ଦେଶ ବଜାତେ ସଂଘାତ ସଂଜାତେ କାମ କାମାତ କ୍ରୋଧ ବିଜାତେ। ଏ କାମ ଯେଉଁ ରହିଛି କେମିତି ଯାହା ଦେଉଛି ନା ଧାତୁ ବିଷାଣ ପୁଂସ, ବିଷୟ ବିଷୟରେ ଯେଉଁ ଜଣେ ଚିନ୍ତା କରୁଛି ସେତେବେଳେ ତା'ର ଆସକ୍ତି ଆସୁଛି, ବିଷୟ ପ୍ରତି ଆସକ୍ତି ଆସୁଛି, ତେଣୁ ସେଇଥିରୁ କାମନା ଜାଗ୍ରତ ହେଉଛି। ଧାତୁ ବିଷାଣ ପୁଂସ ସଂଘର୍ଷ ଦେଶ ବଜାତେ ସଂଘାତ ସଂଜାତେ କାମ କାମାତ କ୍ରୋଧ ବିଜାତେ, କାମ ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି ଏବଂ କ୍ରୋଧ ଆସିଲେ କ୍ରୋଧାତ୍ ଭବତି ସମୋହ, କ୍ରୋଧରୁ ସମୋହ ଆସୁଛି, ମୋହ ଆସୁଛି ଏବଂ ସମୋହା ସ୍ମୃତି ବିଭ୍ରମ, ସମୋହ ଆସିଲେ ସମୋହରୁ କ'ଣ ହେବ ନା ସ୍ମୃତି ବିଭ୍ରମ ହେବ, ସ୍ମୃତି ନଷ୍ଟ ହୋଇଯିବ। ତେଣୁ ସ୍ମୃତି ବଂଶାତ୍ ପ୍ରଣଶ୍ୟତି, ସ୍ମୃତି ବଂଶାତ୍ ବୁଦ୍ଧି ନାଶ, ସ୍ମୃତି ଯେତେବେଳେ ନଷ୍ଟ ହୋଇଯାଉଛି ସେତେବେଳେ ବୁଦ୍ଧି ନଷ୍ଟ ହୋଇଯାଉଛି। ତେଣୁ ବୁଦ୍ଧି ନାଶାତ୍ ପ୍ରଣଶ୍ୟତି, ବୁଦ୍ଧି ଯେତେବେଳେ ନଷ୍ଟ ହୋଇଯାଉଛି ସେତେବେଳେ ତାହାର ପତନ ହୋଇଯାଉଛି। ଏ ଭୌତିକ ସ୍ତରର କଥା କୁହାଯାଉଛି। ଧାତୁ ବିଷୟ ପୁଂସ, ବିଷୟ ବିଷୟରେ ଜଣେ ଚିନ୍ତା କରୁଛି, ଭୌତିକ ଉପଭୋଗ କରିବା ପାଇଁ ଜଣେ ଚିନ୍ତା କରୁଛି, ପାଞ୍ଚଟି ବିଷୟ ରହିଛି ଶବ୍ଦ ସ୍ପର୍ଶ ରୂପ ରସ ଏବଂ ଗନ୍ଧ, ଏ ପାଞ୍ଚଟି ବିଷୟ ରହିଛି। ଏହି ବିଷୟରେ ଜଣେ ଯଦି ଚିନ୍ତା କରୁଛି ସେତେବେଳେ ତା'ର ଆସକ୍ତି ଜାଗ୍ରତ ହେଉଛି ଏବଂ ଆସକ୍ତିରୁ କାମନା ଜାଗ୍ରତ ହେଉଛି, କାମନାଟା ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି ଏବଂ କାମନାଟା ଯେତେବେଳେ ପୂରଣ ହୋଇଯାଉଛି ସେତେବେଳେ ଲୋଭ ଆସୁଛି। ଲୋଭ କଥା ଏଠି କୁହାଯାଇ ନାହିଁ ଏଇ ଭଗବତ ଦ୍ୱିତୀୟ ଅଧ୍ୟାୟରେ, କିନ୍ତୁ କାମନାଟା ଯେତେବେଳେ ପୂରଣ ହୋଇଯିବ ସେତେବେଳେ ଆଉ କାମନା ବନ୍ଦ ହୋଇଯିବ ନାହିଁ, କାମନା ପୁଣି ଲୋଭ ଆସିବ, ଆହୁରି ଅଧିକ କାମନା ସେ କରିବ, କିନ୍ତୁ କାମନାଟା ଯେତେବେଳେ ବାଧାପ୍ରାପ୍ତ ହେବ ସେତେବେଳେ କ୍ରୋଧ ଆସୁଛି। ତେଣୁ ଏଠି ବର୍ଣ୍ଣନା କରାଯାଉଛି କାମାନୁଜ, କାମର ସାନ ଭାଇ ହେଉଛି କ୍ରୋଧ, କାମର ସାନ ଭାଇ, ବଡ଼ ଭାଇ ସାନ ଭାଇ ସବୁ ରହିଛନ୍ତି ତାଙ୍କର। ତେଣୁ କାମ ଯେଉଁ ରହିଛି ଭୌତିକ ଜଗତର ଏ କାମନାଟା ସବୁଠାରୁ ଶ୍ରେଷ୍ଠ ବୈରୀ, କାମ ଏସେ କ୍ରୋଧ ଏସେ ରଜଗୁଣ ସମୁଦ୍ଭବ ମହାସନୁ ମହାପାତ୍ମା ବିଧି ଏନମ ଇହେ ବୈରୀଣ, ଭଗବତୀତା ପ୍ରତ୍ୟାଧାର ଭଗବାନ କହିବେ। କାମ କ୍ରୋଧ ଏମାନେ ହେଉଛନ୍ତି ଆମର ଶତ୍ରୁ, କିନ୍ତୁ ସେଇ କାମ କ୍ରୋଧ ସେଇ ଜଗତରେ ତାଙ୍କର ଶତ୍ରୁ ନୁହନ୍ତି, ତାଙ୍କର ସେଇଟା ମିତ୍ର, ଭଗବତୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି, ଦ୍ୱିତୀୟ ନୁହଁ ଷଷ୍ଠ ଅଧ୍ୟାୟରେ, ଆତ୍ମୈବ ହି ଆତ୍ମନ ବନ୍ଧୁ ଆତ୍ମୈବ ରିପୁରାତ୍ମନ, ଆମର ମନ ଆମର ବନ୍ଧୁ ପୁଣି ମନଟା ମଧ୍ୟ ଆମର ଶତ୍ରୁ। ଉଦ୍ଧରେ ଦା ଆତ୍ମନାତ୍ମାନ ନା ଆତ୍ମାନ ଅବସାଦେ ଆତ୍ମୀୟ ଭଳି ଆତ୍ମନ ବନ୍ଧୁ ଆତ୍ମୀୟ ଭଳି ପୁରାତ୍ମନ ମନକୁ ଯେତେବେଳେ ଆମ ନିଜ ଅଧୀନରେ ରଖୁଛେ ସେତେବେଳେ ମନଟା ଆମର ବନ୍ଧୁ, କିନ୍ତୁ ଆମେ ଯେତେବେଳେ ମନର ଅଧୀନରେ ରହିଯାଉଛେ ସେତେବେଳେ ମନଟା ଆମର ଶତ୍ରୁ ଭଳି କାର୍ଯ୍ୟ କରୁଛେ। ତେଣୁ ଜି ଜଗତରେ ତାଙ୍କର ମଧ୍ୟ ସେଠି ବି ମନ ରହିଛି, ମନ ବୁଦ୍ଧି ଏବଂ ଅହଙ୍କାର, ଇଏ ଆମର ସୂକ୍ଷ୍ମ ଶରୀର। ତେଣୁ ଇଏ ଯେଉଁ ଆତ୍ମାର ଏସବୁ ରହିଛି, ଆତ୍ମାର ଏସବୁ ପ୍ରକାଶ ରହିଛି, ମନ ବୁଦ୍ଧି ଏବଂ ଅହଙ୍କାର, ଶୁଦ୍ଧ ଆତ୍ମାର ମଧ୍ୟ ମନ ବୁଦ୍ଧି ଏବଂ ଅହଙ୍କାର ରହିଛି। ସେଠିକାର ମନଟା କିଭଳି ଭାବରେ ନା ସବି ମନ କୃଷ୍ଣ ପଦାର ବିନ୍ଦୁ, ମନଟା ସବୁବେଳେ ଭଗବାନଙ୍କ ପାଦପଦ୍ମରେ ରହିଛି। ତେଣୁ ଭଗବତ ଗୀତାରେ ଅନ୍ତିମରେ ଭଗବାନ କହିଲେ ସବୁବେଳେ ତୁମ ମନକୁ ମୋତେ ଚିନ୍ତା କର, ମନନା ଭବ। ଏଇଟାକୁ ଆମେ ପ୍ରାକ୍ଟିସ୍ କରିବାକୁ ପଡ଼ୁଛି ବୌଦ୍ଧିକ ଜଗତରେ। ମନଟା ଭଗବାନଙ୍କୁ ସେ ଚିନ୍ତା କରୁନାହିଁ, ମନଟା ବିଷୟ ବିଷୟରେ ଚିନ୍ତା କରୁଛି କେମିତି ଉପଭୋଗ କରିବ, ପାଗଳ ଅବସ୍ଥାରେ ରହିଛି ମନ। ମନ ଯେ ପାଗଳ ଆମି ବୋଲି କୁହାଯାଉଛି, ମନ ଯେ ପାଗଳ ମୋର, ମୋର ମନଟା ବର୍ତ୍ତମାନ ପାଗଳ ଅବସ୍ଥାରେ ରହିଛି, ଉପଭୋଗ କରିବା ପାଇଁ ଚାହୁଁଛି, ବିଷୟ ଉପଭୋଗ କରିବା ପାଇଁ ଚାହୁଁଛି। କିନ୍ତୁ ସେ ମନ ଯେତେବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ରହିବ ସେତେବେଳେ ସେ ମଧ୍ୟ ମନ ପାଗଳ ହୋଇକି ରହିବ। କିଭଳି ପାଗଳ ହେବ ନା କେମିତି ଭଗବାନଙ୍କ ସେବାରେ ନିଯୁକ୍ତ ରହିବ, ଇଏ ଗୋଟେ ପ୍ରକାର ପାଗଳ ବୋଧ ମଧ୍ୟ ଅଛନ୍ତି ଚାରି କୁମାର। ମନ ତାଙ୍କର ଭଗବାନଙ୍କ ସେବାରେ ନିଯୁକ୍ତ ରହିଛି, ପାଗଳ ଭଳି ରହିଛନ୍ତି ସେ, ଭଗବାନଙ୍କୁ ଦର୍ଶନ କରିବେ, ଭଗବାନ ରୂପ ଶ୍ରବଣ କରିଛନ୍ତି ଦର୍ଶନ କରିବେ, ତେଣୁ ସେ ପାଗଳ ଭଳି ସେ ଚାହୁଁଥିଲେ ଯିବା ପାଇଁ ଦର୍ଶନ କରିବା ପାଇଁ। ଅନ୍ୟ କୌଣସି ପ୍ରତି ଆସକ୍ତି ତାଙ୍କର ନଥିଲା, ଏତେ ସୁନ୍ଦର ଶୋଭା ସବୁ ରହିଛି କିନ୍ତୁ ସେଥିପ୍ରତି ଆକର୍ଷିତ ସବୁ ନଥିଲେ, ଅସଜ୍ୟମାନ ବୋଲି କୁହାଯାଉଛି, କୌଣସି ଆସକ୍ତି ନଥିଲା। ତେଣୁ ଏଇ ଯେଉଁ ମନ, ଇଏ ଭାଗବତଙ୍କର ତୃତୀୟ ସ୍କନ୍ଧରେ କପିଳଦେବ କହୁଛନ୍ତି ମହାଦେବଙ୍କୁ, ଏ ମନ ହିଁ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବସ୍ତୁ। ଚେତ କୈଳାସ ବନ୍ଧାୟ ମୁକ୍ତୟେ ଚାତ୍ମନ ମଦମ ଗୁଣେଷୁ ଶକ୍ତଂ ବନ୍ଧାୟ ରତଂ ବା କୁଲସି ମୁକ୍ତୟେ। ଯେଉଁ ମନଟା ରହିଛି ବା ଚେତନା ବା ମନ, ଇଏ ଆମକୁ ବନ୍ଧନରେ ପକାଇବ ପୁଣି ମଧ୍ୟ ମୁକ୍ତ କରିଦେବ। ଚେତ କୈଳାସ ବନ୍ଧାୟ ମୁକ୍ତୟେ ଚାତ୍ମନ ମଦମ, ଏମାନେ ବିଦ୍ୱାନ ବ୍ୟକ୍ତିମାନେ ସେମାନେ ଏଇଭଳି ଭାବେ ମତ ପ୍ରଦାନ କରିଛନ୍ତି। ଗୁଣେଷୁ ଶକ୍ତଂ ବନ୍ଧାୟ, ମନଟା ଯେତେବେଳେ ତ୍ରିଗୁଣ ଭିତରେ ରହୁଛି, ସତ୍ୱରଜ ତମ ତ୍ରିଗୁଣ ଭିତରେ ରହୁଛନ୍ତି, ସେତେବେଳେ ସେ ବାନ୍ଧି ହୋଇକି ରହୁଛି। ସତ୍ୱରଜ ସମିତି ଗୁଣା ପ୍ରକୃତି ସମ୍ଭବା ନିବଧନତି ମହାବାହୋ ଦେହେ ଦେହିନମ ଅବ୍ୟାମ, ଚଉଦ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା। ଏ ତିନି ଗୁଣରେ ବନ୍ଧା ହୋଇକି ରହିଛନ୍ତି ଗୁଣେଷୁ ଶକ୍ତଂ ବନ୍ଧାୟ, କିନ୍ତୁ ସେଇ ମନଟା ଯଦି ଆମେ ସାଧୁଙ୍କ ପାଖରେ ଲଗାଇବା, ରତଂ ବା କୌଣସି ମୁକ୍ତେ ବା ଭଗବାନ ପାଖରେ ଲଗାଇବା, ତାହେଲେ ଆମର ଇଏ ମନଟା ଆମର ମୁକ୍ତିର କାରଣ ହୋଇଯିବ। ତେଣୁ ମନ ଯେତେବେଳେ ବଦ୍ଧ ଅବସ୍ଥାରେ ରହୁଛି ସେତେବେଳେ ସେ ବିଷୟ ଚିନ୍ତା କରୁଛି, କିନ୍ତୁ ଜଣେ ଯେତେବେଳେ ମୁକ୍ତ ହୋଇଯାଉଛି, ମୁକ୍ତ ଅବସ୍ଥାରେ ରହୁଛି, ସେତେବେଳେ ମନ ସବୈ ମନ କୃଷ୍ଣ ପଦାର ବିନ୍ଦୁ, ମନଟା ଭଗବାନ ପାଦପଦ୍ମରେ ରହୁଛି, ସବୁବେଳେ ମନଟା ଭଗବାନ ପାଦପଦ୍ମରେ ରହୁଛି। ତେଣୁ ଆମକୁ ପ୍ରାକ୍ଟିସ୍ କରିବାକୁ ପଡ଼ିବ ଭଗବତ ଗୀତାରେ, ସେଥିପାଇଁ ଭଗବାନ ତୁମର କହିଲେ ମନନା ଭବ, ଓ ମନକୁ ଭଗବାନଙ୍କର ଚିନ୍ତାରେ ଲଗାଇବାକୁ ପଡ଼ିବ, ପ୍ରାକ୍ଟିସ୍ ଏ ଅଭ୍ୟାସ। କେମିତି ଆମେ ଅଭ୍ୟାସ କରିବା, ସେଥିପାଇଁ ଭଗବତ ଗୀତାରେ ଦଶମ ଅଧ୍ୟାୟରେ ଅର୍ଜୁନ ପଚାରିଲେ ପ୍ରଭୁ କଥମ ମନଟାକୁ କେମିତି ଆପଣଙ୍କ ସ୍ମରଣ କରିପାରିବୁ ମୁଁ, କିଭଳି ଭାବରେ କେସୁ କେସୁ ଭାବେଶୁ ଚିନ୍ତୁଅଛି ଭଗବାନ ମାୟା, କିଭଳି ଭାବରେ ମନରେ ମୁଁ ଚିନ୍ତା କରିବି ଆପଣଙ୍କ ବିଷୟରେ। ତେଣୁ ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ ତାଙ୍କର ବିଭୂତି ବିଷୟରେ ବର୍ଣ୍ଣନା କଲେ, ମନକୁ ଯେଉଁଠି ଆମେ ଯାହା ଦେଖୁଛେ ଏସବୁ ଭଗବାନଙ୍କର ବିଭୂତି, ଏଇଭଳି ଭାବରେ ଆମକୁ ମନକୁ ଚିନ୍ତା କରିବାକୁ ପଡ଼ିବ, ପ୍ରାକ୍ଟିସ୍ କରିବାକୁ ପଡ଼ିବ, ଏ ଅଭ୍ୟାସ କରିବାକୁ ପଡ଼ିବ। ତେଣୁ ବଦ୍ଧ ଅବସ୍ଥାରେ ମନଟା ଏଇ ବିଷୟ ଚିନ୍ତା କରୁଛି, କିନ୍ତୁ ମୁକ୍ତ ଅବସ୍ଥାରେ ସେ ମନ ମଧ୍ୟ ଚିନ୍ତା କରୁଛି, କିନ୍ତୁ ଭଗବାନଙ୍କ ସେବା ଚିନ୍ତା ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦିରେ ସେ ନିମଗ୍ନ ରହୁଛି, ସବୁବେଳେ ସେ ଭଗବାନଙ୍କ ଚିନ୍ତାରେ। ଗୋଟେ ଶ୍ଳୋକରେ ଭାଗବତ ଅଛନ୍ତି, ଗୋଟେ ଶ୍ଳୋକ ଯେଉଁଠି ଚାରି ରଚିତାମାନଙ୍କୁ ଭଗବାନଙ୍କ କଥା କହୁଛନ୍ତି। ଯେମିତି ବର୍ତ୍ତମାନ ଆମର କ୍ରିକେଟ ଖେଳ ହେଲା ମାନେ ଲୋକମାନେ କେତେ ହେଲା କ୍ରିକେଟ, ରାତିରେ ଶୋଇଲାବେଳେ ମଧ୍ୟ ସକାଳୁ ଉଠିଲେ ସବୁବେଳେ ସେ କ୍ରିକେଟ ସ୍କୋର ଭିତରେ ଚାଲିଥିବ। ତେଣୁ ସେହିଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ ସେମାନେ ସେଭଳି ଭଗବାନଙ୍କ ଚିନ୍ତାରେ ଗୃହେଶୁ ଆବଶ୍ୟକତା ଚାହାବି ଭାଗବତ ଚତୁର୍ଦ୍ଦଶ ସ୍କନ୍ଧରେ ଭଗବାନ ଏକଥା କହୁଛନ୍ତି ରଚିତାମାନଙ୍କୁ। ଗୃହେଶୁ ଗୃହରେ ଯେଉଁମାନେ ରହୁଛନ୍ତି, ସ୍ତ୍ରୀ ପିଲା ଛୁଆ ଇତ୍ୟାଦି ଧରି ସେମାନେ ରହିଛନ୍ତି। ଗୃହେଶୁ ଆବଶ୍ୟକତା ଚାହାବି ପୁଂସାଂ କୁଶଳ କର୍ମଣା, ଯେଉଁମାନେ କୁଶଳ କର୍ମୀ, ଯେଉଁମାନେ ଜାଣନ୍ତି କିଭଳି କର୍ମ କରିବାକୁ ପଡ଼ିବ। ସମସ୍ତେ କର୍ମ କରୁଛନ୍ତି ନୁହେଁ, ମୁକ୍ତ ଯେଉଁମାନେ ମଧ୍ୟ କର୍ମ କରୁଛନ୍ତି, କିନ୍ତୁ କିଭଳି କର୍ମ କରିବାକୁ ପଡ଼ିବ ସେଇଟା ବୁଝିବାକୁ ପଡ଼ିବ। କୁଶଳ କର୍ମ, କୁଶଳ କର୍ମ, ଅକୁଶଳ କର୍ମ, ଦୁଇ ପ୍ରକାର କର୍ମ ରହିଛି। କର୍ମ ଅକର୍ମ ବିକର୍ମ ତିନି ପ୍ରକାର ମଧ୍ୟ କୁହାଯାଇଛି। ତେଣୁ ସାଧାରଣତଃ ସମସ୍ତେ କର୍ମବନ୍ଧନରେ ରହି କର୍ମ କରନ୍ତି, କିନ୍ତୁ ଯେଉଁମାନେ କୁଶଳୀ କର୍ମୀ ସେ କର୍ମବନ୍ଧନରୁ ସେମାନେ ମୁକ୍ତ ହୋଇଯାଆନ୍ତି। ଯଜ୍ଞାର୍ଥାତ୍ କର୍ମଣ, ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରନ୍ତି, ତେଣୁ ସେମାନଙ୍କୁ କୁଶଳୀ କର୍ମୀ ବୋଲି କୁହାଯାଏ। ତେଣୁ ଭାଗବତଙ୍କୁ କୁହାଯାଉଛି ଚତୁର୍ଦ୍ଦଶ ସ୍କନ୍ଧ ତିରିଶ ଅଧ୍ୟାୟ ଶ୍ଳୋକ ଉଣେଇଶରେ, ଗୃହେଶୁ ଆବେଶତାମ ଚାହାବି, ଆବେଶ ରହିଛି, ଗୃହ ପ୍ରତି ଆବେଶ ରହିଛି, କିନ୍ତୁ ହେଲେ ମଧ୍ୟ ଯେଉଁମାନେ ପୁଂସାଂ କୁଶଳ କର୍ମଣା, ଏମାନେ କୁଶଳ କର୍ମୀ, ଏମିତି ଜାଣନ୍ତି କେମିତି କର୍ମ କରିବାକୁ ପଡ଼ିବ, ସେମାନେ ମଦବାର୍ତ୍ତା ଯାହାତ ଯାହାମାନ, ଭଗବାନଙ୍କର ବାର୍ତ୍ତା ଭଗବାନ କଥାରେ ସମୟକୁ ବିତେଇଥାନ୍ତି। ମଦବାର୍ତ୍ତା ଯାହାତ ଯାହାମାନ ନ ବନ୍ଧାୟ ଗୃହା ମତା, ଭଗବାନଙ୍କର ମତ ହେଉଛି ସେଇଟା ନ ବନ୍ଧାୟ, ସେମାନେ ଗୃହରେ ଥିଲେ ମଧ୍ୟ ଗୃହର ବନ୍ଧନ ସେମାନେ ନଥାନ୍ତି, ସେମାନେ ମୁକ୍ତ ଜୀବ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କର ଭାବାତ୍ରରେ କହୁଛନ୍ତି, ଦ ଡିଭୋଟିଜ୍ ଥିଙ୍କ୍ ଅଫ୍ କୃଷ୍ଣ, ଆକ୍ଟ ଫର୍ କୃଷ୍ଣ, ଇଟ୍ ଫର୍ କୃଷ୍ଣ, ସ୍ଲିପ୍ ଫର୍ କୃଷ୍ଣ ଆଣ୍ଡ ୱାର୍କ ଫର୍ କୃଷ୍ଣ। ଡିଭୋଟିଜ୍ ମାନେ ଭକ୍ତମାନେ ସେମାନେ ସବୁବେଳେ ଭଗବାନ ବିଷୟରେ ଚିନ୍ତା କରନ୍ତି ଏବଂ ତାଙ୍କର ପାଇଁ କାର୍ଯ୍ୟ କରନ୍ତି, ଏବଂ ସେମାନେ ଯେଉଁ ଖାଦ୍ୟ ମଧ୍ୟ ଗ୍ରହଣ କରନ୍ତି, ଭଗବାନଙ୍କ ପ୍ରସାଦ ହିଁ ଗ୍ରହଣ କରନ୍ତି, ଏବଂ ଶୟନରେ ମଧ୍ୟ ତାଙ୍କ ନିଦ୍ରାଟା ମଧ୍ୟ ଭଗବାନଙ୍କର ସେବାରେ ଯାଉଛି। ସ୍ଲିପ୍ ଫର୍ କୃଷ୍ଣ, ଭଗବାନଙ୍କ ଉଦ୍ଦେଶ୍ୟରେ ସ୍ୱୟଂ ସହନ କରୁଛନ୍ତି, ନିଦ୍ରା ଯେଉଁ ଆବଶ୍ୟକ ରହିଛି, ଶରୀର ଆବଶ୍ୟକତା ରହିଛି, ତେଣୁ ସେ ନିଦ୍ରା ଭଗବାନଙ୍କ ସେବାରେ ଲାଗିବ, ପୁଣି ଯେତେ ଜାଗ୍ରତ ହେବ ସେ ଭଗବାନଙ୍କ ସେବା କରିବେ। ତେଣୁ ଏହିଭଳି ଭାବରେ ସେମାନେ ୱାର୍କ ଫର୍ କୃଷ୍ଣ, ଭଗବାନଙ୍କ ଉଦ୍ଦେଶ୍ୟରେ ହିଁ କର୍ମ କରନ୍ତି। ତେଣୁ ମାଟେରିଆଲ ଆକ୍ଟିଭିଟିଜ୍ ଫର୍ ସେନ୍ସ ଗ୍ରାଟିଫିକେସନ୍ ଆଟ୍ ଦ କଜ୍ ଅଫ୍ ମେଟେରିଆଲ ବଣ୍ଡେଜ୍। ସମସ୍ତେ କର୍ମ କରୁଛନ୍ତି, ଭୌତିକ କାର୍ଯ୍ୟ କରୁଛନ୍ତି, କିନ୍ତୁ ସେମାନେ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ କରୁଛନ୍ତି, ତେଣୁ ସେଇଟା ବନ୍ଧନର କାରଣ ହେଉଛି। ଭୌତିକ ଜଗତରେ ସେମାନେ ବନ୍ଧନ ହେଇକି ରହୁଛନ୍ତି, ବନ୍ଦୀ ଅବସ୍ଥା ରହୁଛନ୍ତି, ବଦ୍ଧଜୀବ ହେଇଯାଉଛନ୍ତି, କିନ୍ତୁ ୱେର୍ ଆର୍ ଦ ଭେରି ସେମ୍ ଆକ୍ଟିଭିଟିଜ୍ ଫର୍ ଦ ସାଟିସ୍ଫାକ୍ସନ୍ ଅଫ୍ କୃଷ୍ଣ ଆଟ୍ ଦ କଜ୍ ଅଫ୍ ଲିବରେସନ୍। କିନ୍ତୁ ଆମେ ଦେଖିବା ସେହି କର୍ମ ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ ହେଉଛି ତାହେଲେ ସେ ମୁକ୍ତିର କାରଣ ହୋଇଯିବ। ଦ ସେମ୍ ଆକ୍ଟିଭିଟିଜ୍ ଫର୍ ଦ ସାଟିସ୍ଫାକ୍ସନ୍ ଅଫ୍ କୃଷ୍ଣ ଆଟ୍ ଦ କଜ୍ ଅଫ୍ ଲିବରେସନ୍। ତେଣୁ ଏ ଯେଉଁ କର୍ମ, ଏ କୁଶଳ କେମିତି ଜଣେ ସେ କର୍ମ କରିବାକୁ ପଡ଼ିବ, ସେ ଶିକ୍ଷା କରିବାକୁ ପଡ଼ିବ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଉଦାହରଣ ସ୍ୱରୂପ, ୱାନ୍ ମିଲ୍କ ପ୍ରିପାରେସନ୍ କ୍ୟାନ୍ କଜ୍ ଇଣ୍ଡାଇଜେସନ୍। ଟିକେ କ୍ଷୀର ଜାତୀୟ ଖାଦ୍ୟ ଯଦି ଜଣେ ଅଧିକ ଖାଇଦେଲା ତାହେଲେ ତା'ର ଇଣ୍ଡାଇଜେସନ୍ ହେଉଛି, ଦଦଜମି ହେଉଛି, କିନ୍ତୁ ଆଣ୍ଡ ଡାଇରିଆ କେତେବେଳେ ଡାଇରିଆ ମଧ୍ୟ ହୋଇଯାଉଛି, କିନ୍ତୁ ଆଣ୍ଡ ଆନଦର ମିଲ୍କ ପ୍ରିପାରେସନ୍ କ୍ୟାନ୍ କ୍ୟୁର୍ ଦେମ୍। କିନ୍ତୁ ସେହିଭଳି ଭାବରେ ସେହି କ୍ଷୀରରେ ମଧ୍ୟ ଯେତେବେଳେ ରସା ଯେଉଁ ତାକୁ ଦହିରେ ପରିଣତ କରିଦିଆଯାଉଛି, ସେହି ଦହିକୁ ଖାଇଲେ ସେ ରୋଗଟି ଭଲ ହୋଇଯାଉଛି, ସେମ୍ ମିଲ୍କ ପ୍ରିପାରେସନ୍। ତେଣୁ ଯେଉଁମାନେ କୁଶଳୀ କର୍ମୀ, ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ସେମାନେ ଜାଣନ୍ତି କିଭଳି କର୍ମ କରିବାକୁ ପଡ଼ିବ। ଚେତ ଖଡ଼ୋସ ବନ୍ଧାୟ, ଏ ଯେଉଁ ମନ ରହିଛି, ମନଟା ସବୁବେଳେ ଚିନ୍ତା କରୁଛି, କିନ୍ତୁ ଯଦି ଭଗବାନଙ୍କୁ ସେ ଚିନ୍ତା କରିବ ତାହେଲେ ଆମକୁ ସେଇଟା ମୁକ୍ତିର କାରଣ ହୋଇଯିବ। ତେଣୁ ଯେଉଁମାନେ ମୁକ୍ତ ଜୀବ ସେମାନେ ଆମେ ଜାଣିପାରିବା ନାହିଁ ଇଏ ମୁକ୍ତ ଜୀବ କି ସେ ବଦ୍ଧ ଜୀବ ଦେଖିବା ପାଇଁ। ଏ ଭୌତିକ ଜଗତରେ ଜଣେ ମୁକ୍ତ ଜୀବ କି ବଦ୍ଧ ଜୀବ କେମିତି ଜାଣିବା, ଆମେ ଚକ୍ଷୁ ମାଧ୍ୟମରେ ଜାଣିପାରିବା ନାହିଁ। ଆମେ ଶ୍ରୀ ଗୌରବନ୍ଧୁ ସେ ମହାରାଜ କହନ୍ତି ତାଙ୍କୁ ଜାଣିବା ପାଇଁ ହେଲେ କର୍ମ ମାଧ୍ୟମରେ ଜାଣିବାକୁ ପଡ଼ିବ। ସେମାନେ ଯେତେବେଳେ କଥା କହିବେ ସେମାନେ ଭଗବାନ କଥା ହିଁ କହିବେ, ସେମାନେ ଅନ୍ୟ କୌଣସି ଭୌତିକ କଥା କହିବେ ନାହିଁ। ତେଣୁ ସେଇଥିରୁ ଆମେ ଜାଣିବା ଏ ମାନେ ହେଉଛନ୍ତି ମୁକ୍ତ ଜୀବ। ମହାତ୍ମାନସ୍ତୁ ମାଙ୍କ ପାଠ ଦୈବିଂ ପ୍ରକୃତି ମାଶ୍ରିତା, ମହାତ୍ମାମାନେ ଦୈବିଂ ପ୍ରକୃତି, ଭଗବାନଙ୍କର ଉନ୍ନତର ଶକ୍ତି ରହିଛି ସଚ୍ଚିଦାନନ୍ଦ ପ୍ରକୃତି, ସମ୍ବିତ ସନ୍ଧିନୀ ଶିଳାଧିନୀ, ଏ ଗୁଣ ଦ୍ୱାରା ସେମାନେ ରହିଥାନ୍ତି, ଦୈବୀ ଗୁଣରେ ଥାଆନ୍ତି, ସେମାନେ ତ୍ରିଗୁଣ ଭିତରେ ନଥାନ୍ତି, ବଦ୍ଧ ଜୀବ ସେମାନେ ନୁହନ୍ତି। ତେଣୁ ଏ ଚାରି କୁମାର ସେହିଭଳି ଥିଲେ ଚାରି କୁମାର, ତେଣୁ ସେଠି ମଧ୍ୟ କାମ କ୍ରୋଧ ସବୁ ରହିଛି, ଏଥିରୁ ପ୍ରଭୁପାଦ ମହାରାଜ କହୁଛନ୍ତି। ତେଣୁ ଯେତେବେଳେ ତାଭ୍ୟାଂ ନିଶସ୍ସୁ, ତାଭ୍ୟାଂ କହିଲେ ସେଇ ଦୁଇ ଜଣଙ୍କୁ ମିଶସ୍ସୁ, ଅନ୍ୟମାନେ ମଧ୍ୟ ଦେଖୁଛନ୍ତି, ଖାଲି ଏଇ ଦୁଇ ଜଣ ଆଉ ସେ ଏଇ ଚାରି ଜଣ, ସେ ଦୁଇ ଜଣ ଛଅ ଜଣଙ୍କ କଥା ତା ନୁହଁ, ଅନ୍ୟମାନେ ମଧ୍ୟ ସେଠି ରହିଛନ୍ତି, ବୈକୁଣ୍ଠବାସୀମାନେ ରହିଛନ୍ତି, ଦେବତାମାନେ ମଧ୍ୟ ରହିଛନ୍ତି। ସେମାନଙ୍କୁ କୁହାଯାଉଛି ଅନିମିଶେଷୁ, ତାଙ୍କର ଚକ୍ଷୁରେ ପଲକ ପଡ଼େ ନାହିଁ, ଅନିମିଶେଷୁ ଦେବତାମାନଙ୍କର ଗୋଟେ ନାମ ହେଉଛି ଅନିମିଷ, ତାଙ୍କର ଚକ୍ଷୁରେ ପଲକ ପଡ଼େ ନାହିଁ, ଚକ୍ଷୁରେ ପଲକ ପଡ଼ା ଆବଶ୍ୟକତା ନାହିଁ। ଏଠି ଆମର ପଲକ ପଡ଼ୁଛି କାହିଁକି ନା ଆମେ ଏକରେ ଚକ୍ଷୁର ଶକ୍ତି ରହିଛି, ଲିମିଟେଡ଼ ଶକ୍ତି ରହିଛି, ଦୁଇରେ ବିଭିନ୍ନ ପ୍ରକାର ଅସୁବିଧା ରହିଛି, ଆଖିକୁ ପ୍ରୋଟେକ୍ସନ୍ ଦେବା ପାଇଁ ଏହି ପଲକ ପଡ଼ୁଛି, କିନ୍ତୁ ସେଥିରେ କିଛି ଅସୁବିଧା ନାହିଁ। ତେଣୁ ସେ ସବୁବେଳେ ଦର୍ଶନ କରୁଛନ୍ତି, ଦେଖୁଛନ୍ତି, ଦେଖିକି ରହୁଛନ୍ତି ସବୁବେଳେ। ବର୍ଣ୍ଣନା କରାଯାଇଛି ଯେତେବେଳେ ଅମ୍ବରୀଶ ମହାରାଜଙ୍କର ସମୟରେ ଭାଗବତ ନବସନ୍ଧ ବର୍ଣ୍ଣନା କରାଯାଇଛି, ଅମ୍ବରୀଶ ମହାରାଜଙ୍କ ସମୟରେ ଯେତେବେଳେ ଯଜ୍ଞ କରୁଥିଲେ ସେତେବେଳେ ଦେବତାମାନେ ଯଜ୍ଞ ଭାଗ ନେବାକୁ ଆସି ସେଠି ବସିଥାନ୍ତି, ଆସି ବସିଥାନ୍ତି ସେହି ଯଜ୍ଞସ୍ଥଳରେ, ଏବଂ ଅମ୍ବରୀଶ ମହାରାଜଙ୍କର ଯେଉଁ ପ୍ରଜାମାନେ ସେମାନେ ମଧ୍ୟ ସେହି ଯଜ୍ଞସ୍ଥଳରେ ବସିଥାନ୍ତି, କିନ୍ତୁ କିଏ ମର୍ତ୍ତ୍ୟବାସୀ କିଏ ଦେବବାସୀ ଜଣାପଡ଼ନ୍ତି ନାହିଁ। କାହିଁକି ନା ସମସ୍ତେ ଅନିମିଷା, ସମସ୍ତେ କାହାର ଚକ୍ଷୁରେ ପଲକ ପଡ଼ୁନାହିଁ, ଦେବତାମାନଙ୍କର ତ ସହଜ ଚକ୍ଷୁରେ ପଲକ ପଡ଼େ ନାହିଁ, କିନ୍ତୁ ପ୍ରଜାମାନଙ୍କ ମଧ୍ୟ ଚକ୍ଷୁରେ ପଲକ ପଡ଼ୁନାହିଁ, ଏତେ ସେ ଯେଉଁ ରହିଛି ସାର ସଜା ଦେଖିକିରି ଆଶ୍ଚର୍ଯ୍ୟଜନକ ହେଇ ସେ ସେଇଭଳିଆ ଚକ୍ଷୁରେ ପଲକ ପଡ଼ିବା ପାଇଁ ଦେଉନାହାନ୍ତି। ତେଣୁ କିଏ ଦେବତା କିଏ ନିମିଷା କିଏ ଅନିମିଷା ଜଣାପଡ଼ୁନାହିଁ, ଭାଗବତ ନବସ୍କନ୍ଧରେ ଏ ଅମ୍ବରୀଶ ମହାରାଜଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଦେବତା ଲୋକମାନଙ୍କରେ ଉନ୍ନତ ଲୋକମାନଙ୍କରେ ତାଙ୍କର ଅନିମିଷା ବୋଲି କୁହାଯାଉଛି, ତାଙ୍କର ଚକ୍ଷୁରେ ପଲକ ପଡ଼େ ନାହିଁ ଅନିମିଷା। ତେଣୁ ଅନ୍ୟ ଅନିମିଷାମାନେ ମଧ୍ୟ ଥିଲେ ସେଇଠି, ଅନ୍ୟ ଦେବତାମାନେ ମଧ୍ୟ ସେଇଠି ଥିଲେ, ସେମାନେ ମିଶସ୍ସୁ, ସେମାନେ ଦେଖୁଛନ୍ତି ତାଙ୍କ ସାମ୍ନାରେ ଏ ଘଟଣାଟି ହେଉଛି, ଏ କୁଆଡ଼େ ଲୁଚାଛପା ଘଟଣା ନୁହଁ। ତେଣୁ ତାଭ୍ୟାଂ ମିଶସ୍ସୁ ଅନିମିଷେଷୁ ନିଷିଦ୍ଧ ମାନା, ନିଷେଧ କରିଦେଲେ ଏ ଯେଉଁ ଦୁଇ ରହିଛନ୍ତି କିଏ ସେମାନେ ନା ଆମେ ପ୍ରତ୍ୟାହାର ପାଭ୍ୟାଂ, ପ୍ରତ୍ୟାହାର ତାଙ୍କୁ ମନା କରିଦେଲେ, ଏ ଦ୍ୱାରି ସେମାନେ ଥିଲେ ଯୋଗୀ ଥିଲେ, ତେଣୁ ସେମାନେ ନିଷେଭ୍ୟମାନ ନିଷିଦ୍ଧମାନ ତାଙ୍କୁ ମନା କରିଦେଲେ, ତୁମେ ଭିତରକୁ ଯାଇପାରିବ ନାହିଁ ନିଷିଦ୍ଧମାନ। ସ୍ୱହୃତ୍ତମା ବି ହରେ ପ୍ରତ୍ୟାହାର ପାଭ୍ୟାଂ, ହରି ହରି ଶବ୍ଦର ଅନେକ ଅର୍ଥ ରହିଛି, ଚର୍ଚ୍ଚା ଆମକୁ ବର୍ଣ୍ଣନା କରାଯାଇଛି, ହରି ଶବ୍ଦରେ ଅନେକ ପ୍ରକାର ଅର୍ଥ ରହିଛି, କିନ୍ତୁ ମୁଖ୍ୟ ହେଉଛି ଦୁଇଟି, କ'ଣ କ'ଣ ନା ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସବୁକିଛି ଅମଙ୍ଗଳକୁ ସେ ହରଣ କରନ୍ତି ଭଗବାନ ହରି, ସେଥିପାଇଁ ତାଙ୍କ ନାମ ହେଉଛି ହରି। ଭଗବାନ ଯେତେବେଳେ ହରି ରୂପରେ ଲୀଳା କରିଥିଲେ ଗଜରାଜ, ଗଜରାଜ ଚିନ୍ତା କଲା ତାଇ ଗୋରାଜ ଚକ୍ରପେଶି ମକ୍ର ନାସି ଉଦ୍ଧରିଲ ଆରେ ନୀଳ ସାଲବେଗ। ସେ ମୁସଲମାନ ଜଣେ ଥିଲେ, କିନ୍ତୁ ଆମର ବୈଦିକ ଶାସ୍ତ୍ର ବିଷୟରେ ତାଙ୍କର ଜ୍ଞାନ ପୂର୍ଣ୍ଣ ଭାବରେ ଥିଲା, ଜଣେ ଭକ୍ତ ହେଲେ ସବୁ ଜ୍ଞାନକୁ ପ୍ରାପ୍ତ ହୋଇଯିବେ। ଯେଉଁ ଯେଉଁ ମୃଗୁଣୀକି ପଡ଼ିଥିଲା କଷଣ, ଏ ମୃଗୁଣୀ କେଉଁ ଶାସ୍ତ୍ରରେ ଅଛି ଆମେ ଜାଣିପାରିପାରୁନ, କେଉଁ ଶାସ୍ତ୍ରରେ ମୃଗୁଣୀକୁ ଅସୁବିଧା ପଡ଼ୁଥିଲା ବେଳେ ସେ ଭଗବାନ ଚିନ୍ତା କରିଥିଲେ ଏବଂ ଭଗବାନଙ୍କୁ ରକ୍ଷା କରିଥିଲେ। ଆମେ ଏତେ ବର୍ଷ ରହିକରି ଶାସ୍ତ୍ର ଅଧ୍ୟୟନ କରି ମଧ୍ୟ ଏ ଘଟଣାଟି ଜାଣିଛୁ, କିନ୍ତୁ ଶାଲଭଗ ଜାଣିଛୁ କେଉଁ ହୋଇଥିଲା। ତେଣୁ ଏଇ ଗଜରାଜ ଯେଉଁ ଲୀଳାଟି ହୋଇଥିଲା ଏଇଟା ଚତୁର୍ଥ ମନୁଙ୍କ ସମୟରେ, କିଏ ତାମସ ମନୁଙ୍କ ସମୟରେ ହୋଇଥିଲା ଏ ଘଟଣାଟି। ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଭଗବାନ ହରି ରୂପରେ ଆସିଥିଲେ, ହରି ରୂପରେ ଆସି ଗଜରାଜଙ୍କର ଦୁଃଖକୁ ହରଣ କରିଥିଲେ। ତେଣୁ ଇଏ ଯେଉଁ ହରି ଶବ୍ଦର ଅର୍ଥ ଅନେକ ପ୍ରକାର ରହିଛି, କିନ୍ତୁ ମୁଖ୍ୟ ଦୁଇଟି ସମସ୍ତ ଅମଙ୍ଗଳ ସେ ହରଣ କରିନିଅନ୍ତି। ଭଗବାନ କହୁଛନ୍ତି ଅର୍ଜୁନକୁ, ଅର୍ଜୁନ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ ଏକମ୍ ଶରଣଂ ବ୍ରଜ ଅହଂ ତ୍ୱାମ୍ ସର୍ବ ପାପେଭ୍ୟୋ ମୋକ୍ଷୈ ସହି ମାମ୍ ସୁତ। ମୁଁ ତୁମର ସ୍ମରଣ ସବୁ ଯେତେ ପାପ ଅଛି ସବୁ କିଛି ହରଣ କରିନେବି, ଏଥିରେ କୌଣସି ସୂଚନା କରିବା ଦରକାର ନାହିଁ। ତେଣୁ ଏକମାତ୍ର ଧର୍ମ ହେଉଛି ଭଗବାନଙ୍କ ଶରଣରେ ଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏକମାତ୍ର ଧର୍ମ ହେଉଛି ଭଗବାନଙ୍କ ଶରଣରେ ଯିବା। ତେଣୁ ଏଇ ଯେଉଁ ହରି ସମସ୍ତ ଅମଙ୍ଗଳକୁ ହରଣ କରନ୍ତି ଏବଂ ପ୍ରେମ ଦିଆ ହରେ ମନ ପ୍ରେମ ପ୍ରଦାନ କରନ୍ତି, ଯାହାଫଳରେ ସମସ୍ତଙ୍କ ମନକୁ ମଧ୍ୟ ସେ ହରଣ କରିନିଅନ୍ତି। ସେହି ହରି ଆଜି ଚାରି କୁମାରଙ୍କ ମନକୁ ହରଣ କରିଛନ୍ତି। ତେଣୁ ସୁହତମା ଅପି ହରେ ହରେ, ସେ ହେଉଛନ୍ତି ସୁହତମା। ସୁହତମା ଗୋଟେ ରହିଛି, ସୁହୃତ୍ତମ ଗୋଟେ ରହିଛି, ଦୁଇଟି ଜିନିଷ ରହିଛି। ସୁହୃତ୍ତମ ଭଗବାନ ହେଉଛନ୍ତି ସମସ୍ତଙ୍କର ସୁହୃତ, ଭଗବତଗୀତାରେ ଭଗବାନ କହିଛନ୍ତି ସୃଦମ ସର୍ବଭୂତାନା ଜ୍ଞାନତା ମାନ ଶାନ୍ତି ଉଚ୍ଚତି। ଜଣେ ଯଦି ଖାଲି ଏତିକି ଜାଣିଯିବ ଯେ ଭଗବାନ ହେଉଛନ୍ତି ଆମର ବହୁତ ଅତ୍ୟନ୍ତ ମଙ୍ଗଳକାରୀ ବନ୍ଧୁ, ସୃତ ସୃତ୍ତମ ଯେତେ ମଙ୍ଗଳକାରୀ ବନ୍ଧୁ ଅଛନ୍ତି ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ସିଏ, ତାଙ୍କଠାରୁ ଆଉ କିଏ ଅଧିକ ଉନ୍ନତର ବନ୍ଧୁ ହୋଇପାରିବେ ନାହିଁ। ମହାପ୍ରଭୁ କହିଲେ ନାଶିବାର ଲାଗି ହରି ନାମ ମହାମନ୍ତ୍ର ଲଗ ତୁମି ମାଗି। ଜୀବ ଜାଗ ଜୀବ ଜାଗ ଗୋରା ଚାନ୍ଦ ଭୋଲେ, ଭଜିଆ ଭଜିବ ବୋଲିଆ ସେ ସଂସାର ଭିତରେ ଭୁଲିଆ ରହିଲେ ତୁମି ଅବିଦ୍ୟାର ତୁମାର ଲଇତେ ଆମି ହୈନୁ ଅବତାର ଆମି ବିନା ବନ୍ଧୁଆର କେ ଅଛେ ତୁମାର। ସଦୀ ମାୟା ନାଶିବାର ଲାଗି ହରି ନାମ ମହାମନ୍ତ୍ର ଲଗ ତୁମି ମାଗି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଭଗବାନ ଯେତେ କହିଲେ ମଧ୍ୟ ଆମେ ଶୁଣିଲେ ନାହିଁ। ଭଗବତ ଗୀତାରେ ଅର୍ଜୁନଙ୍କୁ ଉଦ୍ଦେଶ କରି ସମଗ୍ର ମାନବ ସମାଜକୁ କହିଲେ ମୋର ଶରଣରେ ଯାଅ, ମୁଁ ତୁମର ସମସ୍ତ ପାପ ହରଣ କରିବି। ଏବଂ ଭାଗବତ ମଧ୍ୟ उद्धवको निर्देश करी समग्र मानव समाज को ज्ञान प्रदान करे किंतु तथापि के सुनले नाही तेणु भगवान होती श्रोतम समस्त मंगलाकारी बंधु सर्वश्रेष्ठ मंगलाकारी बंधु तेणु भगवान निजे आस केमी आम भगवान शरण में जवा से निजे प्राक्टिकाली निजे आचरण कर शिक्षा दे आचार्य भूमिकार आसे महाप्रभु भगवान निजे शिक्षा देमी भगवान भक्ति करवा केमी भगवान चिंता करवा केमी भगवान भक्त हवा केमी भगवान को आराधना करवा केमी नमस्कार करवा प्रणाम करवा यह सब निजे आचरण द्वारा शिक्षा देधु से प्रकृत बंधु तेणु सी औषध आनी आमको डाक औषध नि औषध ने तुम जो माया विशाज पड़े रही से तुम उद्धार पाइब भगवान धाम को जीव से भगवान आसी जो प्रदान करूदन सर्वभूतान से समस्त जीवन बंधु तेणु ये कहु सुतम से भगवान सुतम जी हरि ताक दर्शन करने ये सुहरतमा सुहरतमा कहले ये प्रकृतिर योग्य व्यक्ति भगवान पर जदि कौन सी भगवान प्राप्त होने कौन सी योग्यता आवश्यकता दरकार हुए ना तो तथापि जड़े से शुद्ध सप्तस्तर को आसने जड़े भगवान को प्राप्त हे कहते भगवत सप्तम अध्याय भगवान कर ये जैसा तो अंतर्गत पापम जनाना पुण्यकर्मणा ते द्वंद्व मोह निर्मुक्तो भजंती मान दृढ़ पता जो मैंने पाप कार्य लिप्त रही से भगवान को चिंता करेंगे ना भगवान को शरण जाए ना से पाप कार्य लिप्त रही ये हूँ मायार अधीन रही भगवान पचपटे रही माया तेनाली विभिन्न प्रकार पाप कार्य कर तेणु जो मानते पाप कार्य अंत होशा जो अंतर्गत पाप जनाना पुण्यकर्मणा एवं से पुण्य कार्य करने भगवान को भजन करेंगे ये द्वंद्वे मुक्तु भजंती मान दृढ़ कथा दृढ़ भाव में भगवान भजन करेंगे से तेणु ये चारि कुमार एवं से ही स्तर अत्यंत योग्यतम व्यक्ति भगवान ज्ञान शक्ति अवतार तेणु से सब योग्यतम व्यक्ति एवं भगवान हो समस्त सुहृत्तम बंधु सी समस्त तेणु ताक देखापी जो लालसा जागृत होती चारि कुमार से प्रकृत देखापी योग्य व्यक्ति से अयोग्य नुहति मना करदे कथा ना तुम जापर तुम योग्यता ना तेणु ये जदि योग्य सुहृत्तमा योग्यवान प्रति श्रेष्ठ भगवान दर्शन करने ये होंगे उपयुक्त एवं भगवान हो समस्त सुत बंधु अत्यंत मंगलाकांक्षी बंधु से हरि किंतु प्रतिहार पाभ्याम उज्जु सुहृत्तम दिदृक्षत बंद इच्छत तेणु से ही सुहृत्तम भगवान दर्शन में जो व्याघात आसला दिदृक्षत भगवान दर्शन करने चाहते आ चिंता करना केवल कमी देखिए भगवान रूप देखिए निदृक्षित दर्शन करने से आग्रह रही निदृक्षित मान निदृक्षित दाम कहुपटी कोटी रही ष्ठ स्कंदे बुद्राश्र सी मत से भाव भगवान रूप दर्शन करने आग्रह था तेणु युद्ध भूमि इंद्र सहित युद्ध करंद्र जो वज्र धारण कर भगवान से वज्र को परामर्श दे वज्र द्वारा से मृत्युवरण करेंगे जानुंत निजर मृत्यु रही तथापि से भगवान को दर्शन में ये आग्रह रही भय करना भागवत षष्ठ स्कंद जो श्लोक रही भागवत बहुत उन्नत श्लोक क्या जाए चारोट श्लोक भगवान प्रार्थना कर गोटे श्लोक मातरं खगा कन्यं यथावत्सतराकृता प्रियाप्येव विशतं सन्ना मनोरविन्दाख्य दिदृक्षते शब्द व्यवहार कर दर्शन करने प्रबल आकांक्षा रही
କିଭଳି ଆଖ୍ୟାକାର ହେଇଛି ନା ଅଜାତ ପକ୍ଷା ଏକ ମାତରମ ଖଗା ଖଗା ଯେ ଖରେ ଆକାଶରେ ବିଚରଣ କରନ୍ତି ଖରେ ଗମନ କରନ୍ତି ଖଗା ସେହି ପକ୍ଷୀମାନଙ୍କର ଯେମିତି ଅଜାତ ପକ୍ଷା ଛୋଟ ଶିଶୁ ପକ୍ଷୀ ତାର ପକ୍ଷୀ ଜାତ ହୋଇନାହିଁ ସେ ଉଡ଼ିପାରୁନାହିଁ ବସାରେ ରହିଛି ଅଜାତ ପକ୍ଷା ଏକ ମାତରମ ଖଗା ଅପେକ୍ଷା କରି ରହିଛି କେତେବେଳେ ମା ଆସିବେ ମା ଆସିବେ ତାଙ୍କୁ ଖାଦ୍ୟ ଦେବେ ତେଣୁ ଅଜାତ ପକ୍ଷା ଏକ ମାତରମ ଖଗା ସ୍ତନ୍ୟମ ଯଥାବଶ୍ୟ ତରା କ୍ଷୁଧାର୍ଥା ଏ ଯେଉଁ ଅଜାତ ପକ୍ଷା ଏ କେବଳ ମାଙ୍କୁ ଅପେକ୍ଷା କରୁଛି ନିଜର ଇନ୍ଦ୍ର ତୃପ୍ତି ପାଇଁ ବା ଏତେ ଏ ଉଦାହରଣଟି ଏତେ ଉନ୍ନତ ନୁହଁ ବୋଲି ଚିନ୍ତା କରି ଆମର ପୁତ୍ରାସୁର ଆଉ ଗୋଟେ ଉଦାହରଣ ଦେଉଛନ୍ତି ସ୍ତନ୍ୟମ ଯଥାବଶ୍ୟ ତରା କ୍ଷୁଧାର୍ଥା ସ୍ତନ୍ୟମ ଯେମିତି ବର୍ଷ ତରା ଛୋଟ ବାଛୁରୀ ସେ କ୍ଷୁଧାର୍ଥ ହେଇକି ରହିଛି ଆଉ ମା ଚାଲିଯାଇଛନ୍ତି ବାହାରକୁ କୋଷ୍ଠକୁ ଯାଇଛନ୍ତି ବାହାରକୁ ଯାଇଛନ୍ତି ଚରିବା ପାଇଁ କେତେବେଳେ ମା ଆସିଲେ ସେ କ୍ଷୀରପାନ କରିବେ ସ୍ତନ୍ୟମ ଯଥାବଶ୍ୟ ତରା କ୍ଷୁଧାର୍ଥା ତେଣୁ ପ୍ରିୟା ପ୍ରିୟବ ବିଶୁତଂ ବିଷନ୍ନା ପ୍ରିୟା ପ୍ରିୟବ ପ୍ରିୟା ଯେଉଁଭଳି ଭାବରେ ପ୍ରିୟ ତାଙ୍କର ଦୂରରେ ରହିଛନ୍ତି ପରଦେଶରେ ରହିଯାଇଛନ୍ତି ତାଙ୍କ ପାଇଁ ଅପେକ୍ଷା କରି ରହିଛି ସେ ଆସିଲେ ତାଙ୍କର ସେବା କରିବେ ତେଣୁ ସେହିଭଳି ଭାବରେ ମନ ଅରବିନ୍ଦାକ୍ଷ ଦିଦିକ୍ଷେତେ କମ୍ ଏ ଅରବିନ୍ଦାକ୍ଷ ଏ କମଳ ନୟନ ମୋର ମନ ସେହିଭଳି ଭାବରେ ଆପଣ ଦର୍ଶନ କରିବା ପାଇଁ ଆଗ୍ରହୀ ହଉ ତେଣୁ ବହୁତ ଆଚାର୍ଯ୍ୟମାନେ ବହୁତ ସୁନ୍ଦର ସୁନ୍ଦର ଟୀକା ଦେଇଛନ୍ତି ଆ ଉପରେ ତେଣୁ ଏହିଭଳି ଭାବରେ ଚାରିକୁମାର ଭଗବାନଙ୍କୁ ଦର୍ଶନ କରିବା ପାଇଁ ଦିଦୃକ୍ଷିତା ବହୁତ ଆଗ୍ରହୀ ରହିଛନ୍ତି ଏବଂ ସେ ମଧ୍ୟ ଯୋଗ୍ୟତମ ବ୍ୟକ୍ତି ତାଙ୍କର ପ୍ରିୟ ସବୁଠାରୁ ସୁହୃଦ ହରିଙ୍କର ଦର୍ଶନ କରିବା ପାଇଁ ସେ ହେଉଛନ୍ତି ଯୋଗ୍ୟତମ ବ୍ୟକ୍ତି ତାଙ୍କୁ ଦର୍ଶନ କରିବା ପାଇଁ ସେ ବହୁତ ଆଗ୍ରହ ରହିଛି କିନ୍ତୁ ଏ ପ୍ରତ୍ୟାହାର ପାଭ୍ୟମ ସେ ଯେତେବେଳେ ତାଙ୍କୁ ନିଷିଦ୍ଧ ମାନା ତାଙ୍କୁ ଯେତେବେଳେ ନିଷେଧ କରିଦେଲେ ତେବେ ଯାଇପାରିବ ନାହିଁ ସେତେବେଳେ ତାଙ୍କର ଭଙ୍ଗ ନିଦୀକ୍ଷିତ ଭଙ୍ଗ ଯେଉଁ ଦର୍ଶନ କରିବା ପାଇଁ ଯେଉଁ ଆକାଂକ୍ଷା ଥିଲା ସେଇଟା ଭଙ୍ଗ ହୋଇଗଲା ତେଣୁ ତାଙ୍କର ଈଶତ୍ କାମାନୁଜେନ ସହସା କାମ ଅନୁଜ କାମର ଅନୁଜକୁ କ୍ରୋଧ ବୋଲି କୁହାଯାଉଛି କାମର ଅନୁଜ କ୍ରୋଧ କ୍ରୋଧ ଦ୍ୱାରା ଯେମିତି ଆମେ ଗତକାଲି କହିଥିଲେ ଶିବଜୀ ଯଦିଓ କାମକୁ ଜୟ କରିଗଲେ କିନ୍ତୁ କ୍ରୋଧକୁ ଜୟ କରିପାରିଲେ ନାହିଁ କିନ୍ତୁ ଭଗବାନ ସେ କ୍ରୋଧକୁ ମଧ୍ୟ ଜୟ କରିଗଲେ ଯେତେବେଳେ ଭଗବାନ ଲକ୍ଷ୍ମୀଙ୍କର କୋଳରେ ଶୟନ କରିଥିଲେ ସେ ସମୟରେ ପ୍ରଭୁ ଆସି ତାଙ୍କର ଲକ୍ଷ୍ୟ ଦେଶରେ ପଦତାଡ଼ନା କଲା ପଦାଘାତ କରିଥିଲେ କିନ୍ତୁ ଭଗବାନଙ୍କର କୌଣସି କ୍ରୋଧ ଜାତ ହୋଇନଥିଲା କାମର ସାନ ଭାଇକୁ କ୍ରୋଧକୁ ସେ ଜୟ କରିଛନ୍ତି ଏବଂ କାମକୁ ମଧ୍ୟ ସେ ଜୟ କରିଛନ୍ତି ଭଗବାନ ତେଣୁ କାମର ସାନ ଭାଇ କ୍ରୋଧ ବୋଲି କୁହାଯାଉଛି ଏହି କ୍ରୋଧ କେତେବେଳେ ଆସୁଛନ୍ତି ନା କାମ ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛନ୍ତି ଭଗବତ ଗୀତାରେ ଭଗବାନ କହିଛନ୍ତି କଥା ଧାତୁ ବିଷୟା ପୁଂସ ଯେତେବେଳେ ଆମେ ବିଷୟ ବିଷୟରେ ଚିନ୍ତା କରୁଛେ ଧ୍ୟାନ କରୁଛେ ସେତେବେଳେ ଆମର ସେଠି ବିଷୟ ପ୍ରତି ଆସକ୍ତି ଆସୁଛି ଏବଂ ସେଇଥିରୁ ଆମର କାମନା ଜାଗ୍ରତ ହେଉଛି କାମରେ ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି କ୍ରୋଧ ଆସିଲେ କ୍ରୋଧାତ୍ ଭବତି ସମୋହ କ୍ରୋଧରୁ ମୋହ ଆସୁଛି ଏବଂ ସମୋହ ସ୍ମୃତି ବିଭ୍ରମ ମୋହରୁ ଆମର ସ୍ମୃତି ନଷ୍ଟ ହେଉଛି ସ୍ମୃତି ନଷ୍ଟ ହେଲେ ବୁଦ୍ଧି ମଧ୍ୟ ନାଶ ହେଉଛି ବୁଦ୍ଧି ନଷ୍ଟ ହୋଇଯାଉଛି ଏବଂ ବୁଦ୍ଧି ନାଶ ହେଲେ ଆମର ପତନ ହୋଇଯାଉଛି ତେଣୁ ଆମ ସମସ୍ତଙ୍କର ଏଇ ଭୌତିକ ଜଗତ ପତନ ହୋଇଛି ଏହିଭଳି ଭାବରେ ଭୌତିକ ଜଗତରେ ପତନ ହୋଇଛି ମାନେ ଆମେ ଭଗବାନ ଭୁଲି ଯାଇଛୁ ଆମ ବୁଦ୍ଧି ନଷ୍ଟ ହୋଇଯାଇଛି କାରଣ ଆମେ ମୋହଗ୍ରସ୍ତ ହୋଇଯାଇଛେ କାହିଁକିନା ଏଇ କାମ ଦ୍ୱାରା ଆମର ମୋହଗ୍ରସ୍ତ ହୋଇଛି ମୋହଗ୍ରସ୍ତ ହୋଇଛେ ତେଣୁ ଯେତେବେଳେ ଆମେ ମୋହରୁ ମୁକ୍ତ ହେବା ସେତେବେଳେ ଆମେ ଆମର ସ୍ମୃତି ଫେରିପାରିବ ସ୍ମୃତି ଆମେ ଯେତେବେଳେ ଫେରି ଆସିବ ସେତେବେଳେ ଆମେ ବୁଦ୍ଧି ଜାଣି ବୁଦ୍ଧି ଆମର ପ୍ରାପ୍ତ ହୋଇପାରିବା ପ୍ରକୃତ ବୁଦ୍ଧି ଆମେ ପ୍ରାପ୍ତ ହୋଇପାରିବା ତେଣୁ ଯେତେବେଳେ ଆମେ ବୁଦ୍ଧି ପ୍ରାପ୍ତ ହେବା ସେତେବେଳେ କ'ଣ ହେବ ଆମର ଅବସ୍ଥା ସେତେବେଳେ ଆମେ ମୁକ୍ତ ଅବସ୍ଥା ପ୍ରାପ୍ତ ହେବା मुक्त अवस्था लक्षण कौन ना भगवान कर आदेश का पालन करवा भगवत विचारों की मेरे अर्जुन शिक्षा कही प्रभु नष्ट मोह स्मृति लब्धवा तो प्रसादा मैं चितो चितोस्मी गत संदेह करिषे वचनम तब भगवान अंत में रहो अर्जुन कहले तुम युद्ध कर बोली भगवान ज्ञान प्रदान कर दिले भगवान कृपारू अर्जुन पर मोह दूर हो गला तेणु अंत में अर्जुन से कथा कहे प्रभु नष्ट मोह मोर बर्तमान मोह दूर हो जाए मोह दूर हेले कौन है ना स्मृति लब्धवा मुझे स्मृति फेरी पाई भगवान सहित आम गोटे निर्दिष्ट संबंध रही से संबंध को आम भूली जाइए विस्मृत हो जाए कारण ये मोह जुगुरु आम से विस्मृत हो जाए पुणी जो मोह चलीज से स्मृति आसब भगवान सहित जो संबंध रही संबंध को आम जापर स्मृति लब्धवा तो प्रसाद तेणु आम जो स्मृति फेरी पाइबा से बुद्धि आसब बुद्धि फेरी पाइबा बुद्धि आसिले आम बुद्धि द्वारा ये भगवान सेवा निजुक्त होगा करसी वचनम दब भगवान आदेश दौर जो चाहूँ आम करने से अनुसार कार्य करसी वचनम दब तेणु ये जो क्रोध सब रही ये प्राकृत क्रोध कि अप्राकृत काम क्रोध मध्य सब रही अप्राकृत काम क्रोध रही नरोत्तम दास ठाकुर से रचना करम कृष्ण कर्मार्पणी कामटा जो रही कृष्ण सेवा करने ये कामना रही एकमात्र कामना भगवान को उद्देश्य सेवा कर से अप्राकृत काम एवं अप्राकृत क्रोध के भाई ना क्रोध जो मैंने भक्त विद्वेषी भगवान को विद्वेषी जाने भगवान को विद्वेष जो मैंने करती भक्त विद्वेष जो मैंने करती विरुद्ध में आम क्रोधटा को लगे करवा ये क्रोधटा हूँ अप्राकृत क्रोध भगवान जो क्रोध आसती भगवान नृसिंहदेव जो आसती क्रोध आसती तेना से क्रोध ये प्राकृत क्रोध नुह अप्राकृत क्रोध जो क्रोध को प्रार्थना कर सब भक्त मान प्रार्थना कर प्रभु यही भाव श्रीमद्भागवत सप्तम स्कंद नवम अध्याय प्रहलाद महाराज प्रार्थना कर प्रभु लोक मैंने समस्त अपेक्षा करते के केतबाड़े आपंकर ये क्रोध मुक्त हे ये क्रोध रूप जो आप रूप रही क्रोध को समस्ते स्मरण करेंगे समस्ते स्मरण करेंगे कहीं ना जितेबले दुख आसब जो असुविधा आसब जो विपद आसब से आप रूप को स्मरण करेंगे ये जो आप उग्र रूप ये रूप को स्मरण करेंगे तदक्ष मनु असुर अतत्याद्य भगवान प्रार्थना करगवान क्रोध शांत हो पार ना ब्रह्मा शिवजी लक्ष्मीदेवी अनेक सब उन्नत लोक मानक जो मैंने अच्छा देवता मैंने समस्त प्रार्थना कर विद्याधर चारण गंधर्व इत्यादि समस्त प्रार्थना कर भगवान क्रोध शांत हो पार ना कि प्रहलाद महाराज भगवान कौन अंतिम प्रहलाद महाराज स्तुति कर भगवान शांत हो जाती तेणु प्रहलाद महाराज कौन प्रभु तत्क्ष मनु असुरस्तया हत तयाद्य प्रभु आपण ये क्रोध रही क्रोध को परिहार करूँ कहीं असुर हत तयाद्य मोर पिता जदिओ कितु सी हूँ असुर से आपण द्वारा हत होती अद्य बर्तमान हत होती तेणु मोदते साधुर भी विस्तृत सर्प हत्या भगवान जब कहे प्रहलाद मुझे पिता को हत्या कली अन्य खराब भाग पारती ना प्रभु कहीं खराब भागे ना कहीं मोदते साधुर भी विस्तृत सर्प हत्या एमती साधु मैंने आनंदित हमें जो विस्तृत एवं सर्प को हत्या कराए तरह प्रभुपाद महाराज कहते नुआ नुआ जाइए प्रभुपाद महाराज गुरुदेव बाबू लक्ष्मी सिद्धांत सरस्वती ठाकुर से आश्रम उलट डंगा आश्रम से आश्रम लक्ष्मी सिद्धांत सरस्वती ठाकुर ऊपर महाराज थे तेणु से ही समय से आश्रम को गोटे सापटे पशिगला सापटे पशि आसला तेनाली समस्त विचलित होती कौन करेंगे कौन करेंगे ଏଇଭଳି ଭାବରେ କହୁଥିଲା ବେଳେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେତେବେଳେ ବାହାରକୁ ଆସି ଦେଖିଲେ ଯେ ଏଇଭଳି ଭାବରେ ସାପଟେ ଆସିଛି, ତେଣୁ ସାଙ୍ଗେ ସାଙ୍ଗେ ସେ କହିଲେ କିଲିସ୍ ତୁମେ ତାକୁ ହତ୍ୟା କର, ତେଣୁ ତାକୁ ହତ୍ୟା କରାଗଲା ଯାହା ହେଲା। ତେଣୁ ପ୍ରଭୁପାଦ ମହାରାଜ ସେ ନୂଆ ନୂଆ ଆସିଥିଲେ, ସେ କହିଲେ ସାଧୁ ହେଇକିରି ଏଇଭଳି ଭାବରେ କହିଲେ, ତାଙ୍କ ମନରେ ଟିକେ ଥିଲା ସନ୍ଦେହ ଥିଲା, କିନ୍ତୁ ଯେତେବେଳେ ଏ ଶ୍ଳୋକଟି ଦେଖିଲେ ସେତେବେଳେ ସେ ତାଙ୍କର ସେ ସନ୍ଦେହ ଦୂର ହେଲା। ପ୍ରଭୁପାଦ ମହାରାଜ ଜୀବନରେ ଏଠି ବର୍ଣ୍ଣନା କରାଯାଇଛି, ଏଠି କୁହାଯାଉଛି ମୋଦତେ ସାଧୁରତି ନିଶ୍ଚିକ ସର୍ପ ହତ୍ୟା। ଅନ୍ୟମାନଙ୍କ କଥା ତ ଛାଡ଼ନ୍ତୁ, ଯେଉଁମାନେ ସାଧୁମାନେ ସେମାନେ ମଧ୍ୟ ଆନନ୍ଦିତ ହୁଅନ୍ତି ଯେତେବେଳେ ବିଛା ବା ସାପକୁ ହତ୍ୟା କରାଯାଏ, ବିଶ୍ଚିକ ସର୍ପ ହତ୍ୟା। ତେଣୁ ଲୋକାସ୍ତ ନିର୍ମିତା ପ୍ରତିଦ୍ୱନ୍ଦ୍ୱ ସର୍ବେ ପ୍ରଭୁ ଆପଣଙ୍କର ଏ କ୍ରୋଧ ରୂପକୁ ଦେଖିଲେ ମଧ୍ୟ ଲୋକମାନେ ଆନନ୍ଦିତ ହେଉଛନ୍ତି, ନିର୍ମିତା ପ୍ରତିଦ୍ୱନ୍ଦ୍ୱ ସର୍ବେ ସମସ୍ତେ ଅପେକ୍ଷା କରିଛନ୍ତି ପ୍ରଭୁ। ରୂପମ ନୃସିଂହ ବିବାହ ଜଣା ସ୍ମରନ୍ତି, ପ୍ରଭୁ ଯେତେବେଳେ ଭୟରେ ଜଣେ ପଡ଼ିବ, ଯେତେବେଳେ ଭୟରେ ଆସିବ ଜଣଙ୍କର, ସେତେବେଳେ ଭୟରୁ ମୁକ୍ତ ହେବା ପାଇଁ ଆପଣଙ୍କ ଏଇ ରୂପକୁ ରୂପଂ ବିବାହ ବା ନୃସିଂହ, ଏଇ ନୃସିଂହ ରୂପ ଯେଉଁ ଉଗ୍ର ରୂପ ରହିଛି, ଉଗ୍ର ନୃସିଂହ ରୂପ, ପ୍ରଭୁ ସମସ୍ତେ ଆପଣଙ୍କ ଏଇ ରୂପକୁ ଧ୍ୟାନ କରିବେ, ସ୍ମରନ୍ତି, ସମସ୍ତେ ସ୍ମରଣ କରିବେ ଯେତେବେଳେ ବିପଦରେ ପଡ଼ିବେ। ତେଣୁ ଆମର ଇସ୍କନରେ ଏଇ ନୃସିଂହ ନୃସିଂହ ଆଳତୀ, ନୃସିଂହ ବନ୍ଦନା ସବୁ କରାଯାଉଛି, ଏଇ ପ୍ରଭୁପାଦ ମହାରାଜଙ୍କୁ ଆରମ୍ଭ କରିଥିଲେ କରିଛନ୍ତି ଇସ୍କନ। ତେଣୁ ନୃସିଂହ ରୂପ ଯଦିଓ ଉଗ୍ର ରୂପ, କ୍ରୋଧ ତାଙ୍କର ରହିଛି, ଭଗବାନଙ୍କ କ୍ରୋଧ ରହିଛି, କିନ୍ତୁ ତଥାପି ଲୋକମାନେ ସେଇ କ୍ରୋଧ ରୂପକୁ ପ୍ରାର୍ଥନା କରନ୍ତି ଦର୍ଶନ କରିବା ପାଇଁ, କାହିଁକି ନା ଇଏ ଶତ୍ରୁରୁ ରକ୍ଷା କରିବା ପାଇଁ ଭଗବାନ ଏ ରୂପ ଧାରଣ କରିଛନ୍ତି, ପ୍ରହ୍ଲାଦକୁ ତାଙ୍କର ଭକ୍ତଙ୍କୁ ରକ୍ଷା କରିବା ପାଇଁ, ତାଙ୍କର ଶତ୍ରୁପାକୁ ରକ୍ଷା କରିବା ପାଇଁ ଭଗବାନ ଏ ରୂପ ଧାରଣ କରିଛନ୍ତି। ତେଣୁ ଆମେ ମଧ୍ୟ ଯେତେବେଳେ ବିପଦଗ୍ରସ୍ତ ହେବା ସେତେବେଳେ ନୃସିଂହଦେବଙ୍କୁ ସ୍ମରଣ କରିବା। ତେଣୁ ଆମର ଇସ୍କନରେ ଯେତେବେଳେ ଯିଏ ଯୁଆଡ଼େ ଯାଆନ୍ତି ସେ ନୃସିଂହଦେବଙ୍କର ବନ୍ଦନା କରି ବାହାରନ୍ତି, ଏ ଶତ୍ରୁରୁ ମୁକ୍ତ ରକ୍ଷା କରିବା ପାଇଁ ଭଗବାନ ନୃସିଂହଦେବ ଉପରେ ରହିଛନ୍ତି, ନୃସିଂହଦେବ ଆମକୁ ରକ୍ଷା କରନ୍ତୁ। ଏବଂ ଆମର ଯେଉଁ ରହିଛନ୍ତି ଭାଗବତ ଷଷ୍ଠ ସ୍କନ୍ଧରେ ଯେଉଁ କିଏ ଯେ ବିଶ୍ୱରୂପ ଯେଉଁ ଦେଇଥିଲେ ନାରାୟଣ କବଚ, ସେଥିରେ ମଧ୍ୟ ଏ କଥା କୁହାଯାଇଛି, ଓଂ ହରି ବିଦଦାମ ସର୍ବରକ୍ଷା ନଷ୍ଟଙ୍ଗି ପଦ୍ମା ପଦକେନ୍ଦ୍ର ପୃଷ୍ଠେ ଧରାରି ଚର୍ମାସି ଗଦେଶୁ ଚାପ ପାଷାଣ ଦଧାନ ଅଷ୍ଟ ଗୁଣ ଅଷ୍ଟ ବାହୁ। ଭଗବାନଙ୍କ ବିଭିନ୍ନ ରୂପର ସବୁ ବର୍ଣ୍ଣନା କରାଯାଇଛି, ରକ୍ଷା କରିବା ପାଇଁ ଆମକୁ ଭଗବାନ ନୃସିଂହଦେବ ରୂପରେ ଆମକୁ ସମସ୍ତ ଶତ୍ରୁ ଠାରୁ ରକ୍ଷା କରିବେ। ଏଇଭଳି ଭାବରେ ବିଭିନ୍ନ ନାରାୟଣ କବଚ ଯେଉଁ ରହିଛି ତା ଦେହରେ ସବୁ ବର୍ଣ୍ଣନା କରାଯାଏ। ଏଇଭଳି ଭାବରେ ସବୁ ରହିଛି ନାରାୟଣ କବଚ ରହିଛି, ଲକ୍ଷ୍ମୀ ନୃସିଂହଦେବ ଆମକୁ ଏଥିରୁ ରକ୍ଷା କରନ୍ତୁ, ଏଇଭଳି ଭାବରେ ସବୁ ଭଗବାନଙ୍କ ବିଭିନ୍ନ ରୂପକୁ ବର୍ଣ୍ଣନା କରାଯାଇଛି। ଷଷ୍ଠ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏ ଶ୍ଳୋକଟି ସବୁ ରହିଛି, ନାରାୟଣ କବଚ ରହିଛି, ଭଗବାନଙ୍କୁ ରକ୍ଷା କରନ୍ତୁ। ତେଣୁ ବହୁତ ବଡ଼ କଥା ଶ୍ଳୋକ ରହିଛନ୍ତି ନାରାୟଣ କବଚ, ବହୁତ ଅନେକ ଶ୍ଳୋକରେ କୁହାଯାଇଛି ସବୁ, କେଉଁ ସମୟରେ କେଉଁଠି ଆମେ ଭଗବାନଙ୍କୁ ବହୁତ ସ୍ମରଣ କରିବା ଯାହାଫଳରେ ସେ ଆମେ ବିପଦରୁ ମୁକ୍ତ ହୋଇପାରିବା, ସବୁ ସ୍ଥାନରେ ଭଗବାନ ରହିଛନ୍ତି। ତେଣୁ ସବୁ ଭଗବାନଙ୍କ କେଉଁ ରୂପରେ ଆମେ ଭଗବାନଙ୍କୁ ସ୍ମରଣ କରିବା ଯାହାଫଳରେ କି ସବୁ ପ୍ରକାର ବିପଦରୁ ଆମେ ମୁକ୍ତ ହୋଇପାରିବା, ଏଭଳି ଭାବରେ ନାରାୟଣ କବଚ ବର୍ଣ୍ଣନା କରାଯାଇଛି। ବିଶ୍ୱରୂପ ନାରାୟଣ କବଚଟିକୁ ଇନ୍ଦ୍ରଙ୍କୁ ପ୍ରଦାନ କରିଥିଲେ, ଯେତେବେଳେ ସେ ଅସୁରମାନଙ୍କ ଦ୍ୱାରା ପରାଜିତ ହୋଇଥିଲେ ସେତେବେଳେ ଏହି କବଚକୁ ଧାରଣ କରି ସେ ଅସୁରମାନଙ୍କ ଠାରୁ ପୁଣି ଜୟଲାଭ କଲେ, ଅସୁରମାନଙ୍କୁ ପରାସ୍ତ କଲେ। ତେଣୁ ଏ ଯେଉଁ ଭଗବାନଙ୍କର ରୂପ ରହିଛି କାମାନୁଜେନ ସହସା, ତେଣୁ ଅପ୍ରାକୃତ କାମ କ୍ରୋଧ ସବୁ ରହିଛି, କିନ୍ତୁ ଆମେ ତେଣୁ ଦେଖିବା, ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଚାରି କୁମାରଙ୍କର ଯେଉଁ କ୍ରୋଧ ଜାତ ହୋଇଛି ସେ ଇନ୍ଦ୍ରିୟ ପ୍ରୀତି ପାଇଁ ବାଧା ଜାତ ହେବାରୁ କ୍ରୋଧ ଜାତ ହୋଇଛି, ଭଗବାନଙ୍କୁ ରୂପ ଦର୍ଶନ କରିବାରେ ଯେତେବେଳେ ବାଧା ଜାତ ହେଲା ସେତେବେଳେ କ୍ରୋଧ ଆସିଲା, ତେଣୁ ଏ କ୍ରୋଧ ହେଉଛି ଅପ୍ରାକୃତ କ୍ରୋଧ, କାମାନୁଜ ବୋଲି କୁହାଯାଉଛି, କାମାନୁଜ କାମର ସାନ ଭାଇ ହେଉ କ୍ରୋଧ। ତେଣୁ ସହସା ସାଙ୍ଗେ ସାଙ୍ଗେ ଏ କ୍ରୋଧଟି ତାଙ୍କର ଆସିଲା, ଯେଉଁଥିପାଇଁ କି ସେ ଉଜୁ କହିବେ ଉପକୃତାକ୍ଷା ସହସାତ ଉପକୃତାକ୍ଷା ଉପକୃତାକ୍ଷା କହିଲେ ତାଙ୍କର କ୍ରୋଧ ଯେତେବେଳେ ଜଣକ ଆସୁଛି ତାହାର ଲକ୍ଷଣ କ'ଣ ନା ଚକ୍ଷୁ ବିସ୍ଫାରିତ ହୋଇଯିବ କ୍ରୋଧ ଆସିବ ବୋଲି ଜଣାପଡ଼ିବ ଚକ୍ଷୁ ବିସ୍ଫାରିତ ହୋଇଯିବ ଉପକୃତାକ୍ଷା ଚକ୍ଷୁ ତାଙ୍କର ବିସ୍ଫାରିତ ହୋଇଯାଇଛି ଚାରି କୁମାରଙ୍କର ତେଣୁ ଏଇ ବିସ୍ଫାରିତ ଚକ୍ଷୁରେ ସେ ଉଜୁ ସେ କହିବେ ତାଙ୍କୁ ଅଭିଶାପ ପ୍ରଦାନ କରିବେ ଯେ ଯେଉଁ ଦୁଇ ଦ୍ୱାରୀ ଅଛନ୍ତି ଜୟ ବିଜୟ ତାଙ୍କୁ ଅଭିଶାପ ପ୍ରଦାନ କରିବେ ତେଣୁ ଏ କଥା ବର୍ଣ୍ଣନା କରାଯିବ ଏଭଳି ଭାବରେ ପର ଶ୍ଳୋକରେ ସେ ବର୍ଣ୍ଣନା କରାଯିବ କେମିତି ସେ ତାଙ୍କୁ ଅଭିଶାପ ଦେବେ ତେଣୁ ଇଏ ହେଉଛି ଭଗବାନଙ୍କର ଅବତାର ପ୍ରସଙ୍ଗ ଅବତାର ଲୀଳା ପ୍ରସଙ୍ଗ ତେଣୁ ଆମେ ଏହିସବୁ ଶ୍ରବଣ କରିବାର ସୁଯୋଗ ମିଳିଲା ତେଣୁ ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ନିତାଇ ଗୌର ପ୍ରେମାନନ୍ଦେ ଜୟ ଶ୍ରୀ ଗୋପାଦ।